ନମସ୍କାର, ମୁଁ ଝୁଞ୍ଚୁରିଆର ଆଶା କର୍ମୀ। ମୁଁ ସେଣ୍ଟର ବ୍ରହ୍ମପୁର ବେଙ୍କାରେ ସିଏସି ବେଙ୍କାରୁ ମୁଁ କହୁଛି, କାଦମ୍ବିନୀ ଦେବତା। ମୁଁ ଏ କରୋନା ମହାମାରୀରେ ଆମେ ଆମେ ଆଶାକର୍ମୀ ମାନେ ଘର କାମକୁ ପଛରେ ପକେଇ ଦେଇ ଆମେ ଆଗ ଧାଡିରେ କାମ କରିଛୁ। ଏମିତି କାମ କରିଛୁ ଯେ କରୋନା ବେଳେ ସମସ୍ତଙ୍କୁ ବୁଝୁଛୁ ଯେ ହାତ ଧୁଆ, ମୁହଁରେ ମାସ୍କ ପିନ୍ଧିକି ବାହାରକୁ ବାହାରିବ, ଜରୁରୀ କାମ ନଥିଲେ ଦବାକୁ ଯିବ ନାହିଁ, ଆଉ ହାତ ଧୋଇବ, ଆଉ ସାନିଟାଇଜର ବ୍ୟବହାର କରିବ, ଛୋଟରୁ ବଡ ଯାଏ ଜରୁରୀ କାମ ନଥିଲେ ବାହାରକୁ ଯିବନି, ଯଦି ବି ଯିବ ସାଡୁ ଆସିବ ଚପଲକୁ ବାହାରେ ଥୋଇବ, ହାତ ଗୋଡ ସଫା କରିବ, ଧୋଇବ, ଡ୍ରେସ କୁ ବାହାରେ 15 ମିନିଟ କରି ପାଣିରେ ଧୋଇବ, ତାପରେ ଯାଇ ଭିତରକୁ ଯିବ। ଆଉ କୋରୋନା କୋଭିଡ ଟୀକା ନେବା ନିହାତି ଦରକାର। ଯେଉଁମାନେ ନ ନେଉଛନ୍ତି ସେମାନେ ସେମାନେ କୌଣସି ଡାକ୍ତରଖାନା କି ମନ୍ଦିର ଯାଇପାରିବେ ନାହିଁ। ଟୀକା ନେବାଟା ଜରୁରୀ ଅଟେ। ପ୍ରଥମ ଟୀକା 23 ମାସ ସୁଦ୍ଧା ସବୁ ସରିଯିବା ଦରକାର, 30 ଡିସେମ୍ବର ସୁଦ୍ଧା ସବୁ ସରିବା ଦରକାର ପ୍ରଥମ ଡୋଜ। ଦ୍ୱିତୀୟ ଡୋଜ ଯେଉଁ ନେଇଛନ୍ତି ଭଲ, ସେମାନଙ୍କର ବି ସାର୍ଟିଫିକେଟ ଆମେ କଲେକ୍ସନ କରୁଛୁ, କୋଉ ମାସରେ କୋଉ ତାରିଖରେ ପ୍ରଥମ ଡୋଜ ନେଇଛି, କୋଉ ତାରିଖରେ ଦ୍ୱିତୀୟ ଡୋଜ ନେଇଛନ୍ତି। ଏବେ କରୋନାର ତୃତୀୟ ଲହରୀ ଅଛି, ସେଥିପାଇଁ ସତର୍କ କରୁଛୁ ଯେ ଅମ୍ରାକନ ଭଳିଆ ଗୋଟେ ରୋଗ ଆସୁଛି, ତା ପାଇଁ ବି ସତର୍କ କରୁଛୁ। ବର୍ତ୍ତମାନ କୋଭିଡରେ ଏତେ ଲାଗିଯାଇଛି ଯେ ଆଶାକର୍ମୀ ମାନେ ଯେ ସବୁ ଘରେ ଘରେ ପ୍ରତ୍ୟେକ ଘରେ ଘରେ ଆମକୁ ବୁଝିବାକୁ ପଡୁଛି ଯେ ଆମର ହାତ ଧୋଇବ କେମିତି, ଆମର କରୋନାର ଲହରୀ ଏପର୍ଯ୍ୟନ୍ତ ବି ଯାଇନାହିଁ, କରୋନା ଭିତରେ ଏବେ ବି ଚଳିନି, ତମେ ଜରୁରୀ କାମ ନଥିଲେ ବାହାରକୁ ଯାଅନି, କି ଏକାଠି ରୁହନି, ବୁଝିବା କରନି, କୋଉ ମନ୍ଦିର ତୀର୍ଥ ବିକ୍ରି ସବୁ ଯାଉନି, ଘରେ ଘରେ ଜରୁରୀ କାମ ନଥିଲେ ପଦାକୁ ଯାଉନି, ଘରୁ ବାହାରିଲା ମାନେ ସେମିତି ପୂର୍ବ ଭଳି ମାସ୍କ ପିନ୍ଧ, ହାତ ଧୁଅ, 2 ମିଟର ଦୂରତା ରକ୍ଷା କର, ତେବେ ଯାଇ କରୋନାରୁ ରକ୍ଷା ପାଇବ। କରୋନା ବଞ୍ଚିବାର ଅଛି ତ ଘରେ ରୁହ, ଟୀକା ଦେଇଛି କରୋନା ଟୀକା, ମାତ୍ର ଦ୍ୱିତୀୟ ଡୋଜ୍ ନିଅ ଭାରି।